ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଆଇବା ନୂଆବରଷ୍ନୁ ଭୁବନେଶ୍ୱର ଆର୍ ଝାରସୁଗୁଡ଼ାନୁ ଦେଶର 9 ସହରକେ ସିଧାସଳଖ ବିମାନ ସେବା ମୂଲ ହେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍। ଜାନୁଆରୀ 1 ତାରିଖନୁ ଝାରସୁଗୁଡ଼ାନୁ ହାଇଦ୍ରାବାଦ ରାୟପୁର ଲକ୍ଷ୍ନୌ ଆର୍ ମୁମ୍ବାଇକେ ବିମାନ ଚାଲ୍ବା। ସେନ୍ତା ଜାନୁଆରୀ 3 ଭୁବନେଶ୍ୱରନୁ ଇନ୍ଦୋର ଡେରାଦୁନ କୋଚି ଜୟପୁର ଲକ୍ଷ୍ନୌକେ ସିଧାସଳଖ ବିମାନ ସେବା ମୂଲ ହେବା। ସାମାଜିକ ଗଣମାଧ୍ୟମ ଜରିଏ ମୁଖ୍ୟମନ୍ତ୍ରୀ ସୂଚନା ଦେଇକରି କହିଛନ୍ ଯେ ରାଜ୍ୟର ଅର୍ଥନୈତିକ ବିକାଶ କ୍ଷେତ୍ରଥି ଇଟା ମାଇଲଖୁଣ୍ଟ ହେବା। ଦିଆଯାଇପାରେ ଯେ ରାଇଜୁ ପହିଲା ଥର ଲାଗି ଦେହରାଦୁନ ଆର୍ ଇନ୍ଦୋରକେ ସିଧାସଳଖ ବିମାନ ସେବା ମୂଲ ହେବା। ହେଲେ ଇ 9 ଯାକ ରୁଟ୍ଥି ଯେନ୍ତା ନିୟମିତ ଭାବେ ବିମାନ ଚଳାଚଳ କରିପାରବା ସେଥିଲାଗି ରାଜ୍ୟ ସରକାର ସବ୍ସିଡି ଦେବେ ବୋଲି ଘୋଷଣା କରିଛନ୍। ଭୁବନେଶ୍ୱର ଜନଶୁଣାଣୀ ପ୍ରକୋଷ୍ଠ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି ବର୍ଷର ଶେଷ ଅଭିଯୋଗ ଶୁଣାଣି କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କର 7 ନମ୍ଘର ଜନଶୁଣାଣୀ କାର୍ଯ୍ୟକ୍ରମଟି ହଜାରେଟା ଅଭିଯୋଗ ଶୁଣିକରି ତାର ସମାଧାନ ଲାଗି ପଦକ୍ଷେପ ନେବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ପ୍ରକୋଷ୍ଠକେ ପହଞ୍ଚବାର ଆଗନୁ ମୁଖ୍ୟମନ୍ତ୍ରୀ ବାଟେ ବସିଥିବା 40 ଦିବ୍ୟାଙ୍ଗମାନଙ୍କୁ ଭେଟିକରି ସେମାନଙ୍କର ସମସ୍ୟା ବୁଝିଥିଲେ। ସେ ଭିତରେ ବୌଦ୍ଧର ହେରମ୍ବଗିରି ତାଙ୍କର 7 ବରଷର ପୁଅକେ ଧରିକିରି ଆସିଥିଲେ। ଅଜଣା ରୋଗଥି ଛୁଆର ଦୁହି ଆଏ ଖରାପ ହୋଇଯାଇଥିବାର ଦେଖିକରି ମୁଖ୍ୟମନ୍ତ୍ରୀ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଡକେଇକରି ଡାକ୍ତରଖାନାକେ ପଠାଇଥିଲେ। ଛୁଆର ସବୁ ଖର୍ଚ୍ଚା ରାଜ୍ୟ ସରକାର ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିବାର ସାଙ୍ଗେ ଜଟିଲ ରୋଗଥି ପଡ଼ିଥିବା ଲୋକମାନଙ୍କର ମାମଲାକେ ପହିଲା ଧ୍ୟାନ ଦିଆଯାଉଛି ବୋଲି କହିଥିଲେ। ରାଜ୍ୟ ସରକାରଙ୍କ ଡିଜିଟାଲ କୃଷି ଅଧୀନଥି ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ପଞ୍ଚାୟତସ୍ତରୀୟ କ୍ୟାମ୍ପମାନଙ୍କର ଜରିଏ ଆଇବା କାଲିନୁ ମୂଲ ହେବା। ପ୍ରକ୍ରିୟା 31 ତାରିଖ ତକ୍ ଚାଲ୍ବା। ଚାଷୀମାନେ ପଞ୍ଜୀକୃତ ହେବାରକେ ଗ୍ରାମ ପଞ୍ଚାୟତ କ୍ୟାମ୍ପ ପାଖର ଜନସେବା କେନ୍ଦ୍ର ଆର୍ କୃଷକ ରେଜିଷ୍ଟ୍ରି ପୋର୍ଟାଲ odfr.agristrack.gov.in ଥି ଲଗ୍ଇନ୍ କରିପାରିବେ। ଇ ବାବଦେ ଅଏତକା ସୂଚନା ଲାଗି ଚାଷୀମାନେ ହେଲ୍ପଲାଇନ୍ ନମ୍ଘର 1553333 ଯୋଗାଯୋଗ କରିପାରିବେ ବୋଲି ରାଜ୍ୟ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ତରଫୁ ସୂଚନା ଦିଆଯାଇଛି। ରାଜ୍ୟ ସରକାର ଇ ବଛର ଖରିଫ ମଡ଼ିଆ ଘିନ୍ବାର ଲାଗି ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ସମୟକେ ମାସେ ବଢ଼େଇଛନ୍। ପଞ୍ଜୀକରଣ ସମୟ ଆଘନୁ ଡିସେମ୍ବର 31 2024 ତକ୍ ଥିଲାବେଳେ ଇହାଦେ ତାକେ ଜାନୁଆରୀ 31 2025 କରାଯାଇଛି। ଇ ସମୟ ଭିତରେ ମଡ଼ିଆ ବିକିବାର ଲାଗି କୃଷକ ଓଡ଼ିଶା ତାଲିକାଥି ଥିବା ଚାଷୀମାନେ ନିଜର ଆଖର ପାଖର ଦାୟିତ୍ୱ ପାଇଥିବା କୃଷକ ସଂଗଠନ ପ୍ୟାକ୍ସ ଲ୍ୟାମ୍ପସ୍ ମହିଳା ଏସ୍ଏଚ୍ଜି ଜରିଏ ପଞ୍ଜୀକୃତ ହୋଇପାରିବେ। 2025 ଜାନୁଆରୀ 1 ତାରିଖନୁ ଖରିଫ ମଡ଼ିଆ ଘିନା ମୂଲ ହେବା ଆର୍ ମାର୍ଚ୍ଚ 31 ତାରିଖ ତକ୍ ଏ ପ୍ରକ୍ରିୟା ଚାଲ୍ବା। ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଗଲା ରାତି ମହାକାଶକେ 2 ଉପଗ୍ରହ ଉତ୍କ୍ଷେପଣ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ଇସ୍ରୋର ସତୀଶ ଧୱନ ସ୍ପେସ୍ ସେଣ୍ଟରନୁ ପିଏସ୍ଏଲ୍ଭି C60 ମହାକାଶଯାନ 2 ଉପଗ୍ରହ STX-01 ଆର୍ STX-02 ଧରିକରି ମହାକାଶ ଯାତ୍ରା କରିଥିଲା। 220 kg ଲେଖା ଓଜନର 2 ଉପଗ୍ରହ ସହିତ 24 ପରୀକ୍ଷଣ ସାମଗ୍ରୀ ନେଇକରି ଭିଲ୍ ପିଏସ୍ଏଲ୍ଭି ଯାତ୍ରା କରିଛି। ଇସ୍ରୋର ଏହି ଅଭିଯାନ ମହାକାଶ ଯାଉଥିବା ମହାକାଶଯାନର ପାର୍କିଂ ଆର୍ ସେନୁ ଫିରବାର୍ଥି ସାହାଯ୍ୟ କରବା। ଇ ଦୁଇ ଉପଗ୍ରହ ଆଇବା 10 ତକ୍ ମହାକାଶନ ସ୍ପେସ୍ ଡକିଂ ଉପରେ କାମ କରବେ ବୋଲି ଇସ୍ରୋ ତରଫୁ କୁହାଯାଇଛି। ନୂଆବର୍ଷ ଲାଗି ପୁରୀ ଶ୍ରୀମନ୍ଦିରନ ଆସ୍ଥାନୁ କଟକଣା ଲାଗୁ ହେବା। ଶ୍ରଦ୍ଧାଳୁମାନଙ୍କର ଭିଡ଼କେ ନଜରଥି ରଖିକରି ବ୍ୟାପକ ପ୍ରସ୍ତୁତି କରାଯାଇଛି। ଡିସେମ୍ବର 31 ଆର୍ ଜାନୁଆରୀ 1 ତାରିଖ ମହାପ୍ରଭୁମାନଙ୍କର ଦର୍ଶନ ଲାଗି ଭକ୍ତମାନେ ଖାଲି ସିଂହଦ୍ୱାର ଦେଇକରି ଯିବେ ଆଉ ବାକି 3 ଦ୍ୱାର ଦେଇକରି ବାହାରିପାରିବେ। ଜିଲ୍ଲା ପୁଲିସ୍ ତରଫୁ ଭିଡ଼କେ ନଜରଥି ରଖିକରି 90 ପୁଲିସ୍ ଅଧିକାରୀ ଆର୍ 60 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ନୂଆବର୍ଷକେ ନଜରଥି ରଖିକରି ମା' ସମଲେଶ୍ୱରୀଙ୍କର ଦର୍ଶନ ଲାଗି ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫୁ ଖାସ୍ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନଙ୍କର ଭିଡ଼କେ ନଜରଥି ରଖିକରି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସୂଚନା ଦେଇଛନ୍। ଆଇବାକାଲି ସକାଳର 6 ମନ୍ଦିର ଦର୍ଶନ ମୂଲ ହେବା। ଦିନର 11:45 6:30 ତକ୍ ଅନ୍ନଭୋଗ ଲାଗି ଆର୍ ବେଲବୁଡ଼ର 7:45 ରାତି 8:30 ତକ୍ ସନ୍ଧ୍ୟା ଆଲତି ଲାଗି ମାଙ୍କର ଦର୍ଶନ ବନ୍ଦ ରହିବା। ସେନ୍ତା ଆଇବାକାଲିଠାରୁ ମହାନଦୀ ଆଲତି ଘାଟନ ଆଲତି ଫେରଘାଏ ମୂଲ ହେବା ବୋଲି ଟ୍ରଷ୍ଟବୋର୍ଡ ତରଫୁ ସୂଚନା ମିଳିଛି। ସମ୍ବଲପୁର ମହାନଗର ନିଗମ ସମ୍ବଲପୁର ସହରରେ ଅତ୍ୟାଧୁନିକ ଟ୍ରାଫିକ୍ ବ୍ୟବସ୍ଥା ଲାଗୁ କରବାରକେ ଯାଉଛି। ଏ ବାବଦେ ସୂଚନା ଦେଇକରି ମହାନଗର ନିଗମ ଆୟୁକ୍ତ ବେଦଭୂଷଣ କହିଛନ୍ତି ପୁରୁଣା ଢାଞ୍ଚାଥି ଚାଲିଥିବା ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାକେ ବଦଳାଯିବା। ରାଉରକେଲା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ର ଆଜି 4 ଦିନେ ଦିଲ୍ଲୀ ଏସ୍ଜି ପାଇପର୍ସ ଆର୍ ହାଇଦ୍ରାବାଦ ତୋଫାନ୍ସ ଭିତରେ ମ୍ୟାଚ୍ ହେବା। ରାତି 8:15 ଇ ଖେଲ୍ ମୂଲ ହେବା। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।